ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। କ୍ୟାବିନେଟର ଅନୁମୋଦନ, କଟକ ଓ ଅନୁଗୁଳ ରାସ୍ତା 4 ଲାଇନ ହେବ। ଜାତୀୟ ରାଜପଥ 42 ଅଧୀନରେ ଥିବା 112 କିଲୋମିଟର ଅନୁଗୁଳ କଟକ ସେକ୍ସନ ରାସ୍ତା 4 ଲାଇନ ବିଶିଷ୍ଟ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ରାସ୍ତାକୁ ଚଉଡ଼ା କରିବାକୁ ମଞ୍ଜୁରୀ ଦିଆଯାଇଛି। ଗୁଗଲ ବିଜ୍ଞାନ ମେଳାରେ ବାଜି ମାରିଲେ ଲଳିତା। ଭାରତକୁ ଏକ ମାତ୍ର ପ୍ରତିଯୋଗୀ ଭାବେ ଗୁଗଲ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିବା ଓଡ଼ିଆ ଝିଅ ଶ୍ରୀ ସାଇ ଲଳିତା ପ୍ରିସିଦା ସ୍କିପର ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ଛାତ୍ରୀ ଭାବେ ଆନ୍ତର୍ଜାତୀୟ ବିଜ୍ଞାନ ମେଳାରେ ସେ ବିଶ୍ୱର ତୃତୀୟ ସ୍ଥାନ ଅଧିକାର କରିବା ସହ କମ୍ୟୁନିଟି ଇମ୍ପାକ୍ଟ ଆୱାର୍ଡ ପାଇଛନ୍ତି। ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସିବ କେନ୍ଦ୍ର। ଓଡ଼ିଶାର ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ଖୁବ୍ ଶୀଘ୍ର କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରିବ। କୃଷି ମନ୍ତ୍ରାଳୟ ଅତିରିକ୍ତ କମିଶନର ଆର୍ପି ମଲ୍ଲିକଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ ଓଡ଼ିଶାର ମରୁଡି ଅଞ୍ଚଳ ପରିଦର୍ଶନ କରି ଏହାର ପରୀକ୍ଷା କରିବା ସହିତ ପ୍ରତିକାର ଓ ପଦକ୍ଷେପ ପାଇଁ ସୁପାରିଶ ପ୍ରଦାନ କରିବ। ଆମେରିକାରୁ ଭାରତ କିଣିବ ଯୁଦ୍ଧ ହେଲିକପ୍ଟର। କ୍ୟାବିନେଟ କମିଟିର ଅନୁମୋଦନ, 310 କୋଟି ଟଙ୍କାର ବ୍ୟୟ ଅଟକଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ବୁଧବାର ଆମେରିକା ଗସ୍ତରେ ଯାଉଥିବା ବେଳେ କ୍ୟାବିନେଟ ସୁରକ୍ଷା କମିଟି ଆଜି ଆମେରିକାଠାରୁ 310 କୋଟି ଡଲାର ବ୍ୟୟରେ ଯୁଦ୍ଧ ହେଲିକପ୍ଟର କ୍ରୟ ପାଇଁ ଅନୁମୋଦନ କରିଛି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ପାଣିରେ ସକାଳ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।